ଟିକିନା ବେହେରା ମୁଁ କହୁଛି 20 ନମ୍ବରକୁ ଆଡେ କାଲିଆ ସାହି ଆମର ଏକାମ୍ର ବିହାର ଆମର ମଙ୍ଗଳା ମନ୍ଦିର ପାଖରେ ଗୋଟେ ଷ୍ଟ୍ରିଟ୍ ଲାଇଟ୍ ଦେଇଥିଲେ ଆମେ ଉପକୃତ ହେଇଥାନ୍ତୁ। ଓ ଅନ୍ଧାର ହେଇଛି ଟିକେ ମାନେ ବିବେକାନନ୍ଦ ସ୍କୁଲ ମଙ୍ଗଳା ମନ୍ଦିର ସେଇ ରୁଟ୍ରେ। ଓ ଆମର ଟିକେ ଅଳିଆ ଗାଡି କଣ ପାଇଁ ଆସୁନି ଏଇ ରୁଟ୍ରେ ବିବେକାନନ୍ଦ ସ୍କୁଲ ଠୁ ମଙ୍ଗଳା ମନ୍ଦିର ସେଇ ରୋଡ ଭିତରେ ଅଳିଆ ଗାଡି ଟିକେ ପଠାନ୍ତୁ। ସେ ଆସୁଛି ମାନେ ସେପଟେ ଅଲଗା ରୋଡ ପଟେ ଯାଉଛି ଏପଟେ ଆସୁନି କଣ ପାଇଁ। ଏତିକି କହି ମୁଁ ରହୁଛି। ନମସ୍କାର।